ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 2001 ମସିହା ଆଜିର ଦିନରେ ସଂସଦ ଉପରେ ଆକ୍ରମଣରେ ଶହୀଦ ହୋଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବୀର ସୁରକ୍ଷାକର୍ମୀଙ୍କୁ ସମ୍ମାନ ଜଣାଇଲେ ସଂସଦର ଉଭୟ ଗୃହର ସଦସ୍ୟ। ଶାସକ ଓ ବିରୋଧୀଙ୍କ ମଧ୍ୟରେ ହଟ୍ଟଗୋଳ ଯୋଗୁଁ ଆଜି ଦିନକ ପାଇଁ ରାଜ୍ୟସଭା ମୁଲତବୀ। ସର୍ବକନିଷ୍ଠ ବିଶ୍ୱ ଚେସ୍ ଚମ୍ପିୟନ୍ ଡି ଗୁକେଶଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଲେ ଉଭୟ ଲୋକସଭା ଓ ରାଜ୍ୟସଭା। ଛତିଶଗଡ଼ରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, 2 ମାଓବାଦୀ ମୃତ। ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଆଜି ଘୋଷଣା କରିବେ ନୂଆ ପ୍ରଧାନମନ୍ତ୍ରୀଙ୍କ ନାମ। 2001 ମସିହା ଆଜିର ଦିନରେ ଆତଙ୍କବାଦୀ ଆକ୍ରମଣରୁ ସଂସଦକୁ ରକ୍ଷା କରିବା ପାଇଁ ଶହୀଦ ହୋଇଥିବା ବୀର ଯବାନମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ସୁରକ୍ଷାକର୍ମୀଙ୍କ ସାହସ ଓ ନିଃସ୍ୱାର୍ଥପର ସେବାକୁ ମନେ ପକାଇ କହିଛନ୍ତି, ସେମାନେ ଦେଶକୁ ପ୍ରେରଣା ଦେଉଛନ୍ତି। ରାଷ୍ଟ୍ରପତି ମୁର୍ମୁ ଆହୁରି ମଧ୍ୟ କହିଛନ୍ତି, ଦେଶ ସେମାନଙ୍କ ପ୍ରତି ଏବଂ ସେମାନଙ୍କ ପରିବାର ପ୍ରତି ଗଭୀର କୃତଜ୍ଞ। ରାଷ୍ଟ୍ରପତି ଆତଙ୍କବାଦର ମୁକାବିଲା ପାଇଁ ଭାରତର ଅତୁଟ ସଂକଳ୍ପକୁ ଦୋହରାଇବା ସହ ଆତଙ୍କବାଦ ବିରୋଧରେ ଦେଶ ଏକଜୁଟ୍ ହେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଅନ୍ୟପକ୍ଷରେ ଶହୀଦଙ୍କ ବଳିଦାନ ଦେଶକୁ ସବୁଦିନ ପାଇଁ ପ୍ରେରଣା ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେମାନଙ୍କ ସାହସ ଓ ସମର୍ପଣ ପାଇଁ ଦେଶ ସର୍ବଦା କୃତଜ୍ଞ ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି। 2001 ସଂସଦ ଆକ୍ରମଣର ଶହୀଦମାନଙ୍କୁ ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବୀର ସୁରକ୍ଷାକର୍ମୀଙ୍କୁ ସମ୍ମାନ ଜଣାଇ ଉଭୟ ଗୃହର ସଦସ୍ୟମାନେ ନୀରବ ପ୍ରାର୍ଥନା କରିଥିଲେ। ଲୋକସଭା କାର୍ଯ୍ୟ ଆରମ୍ଭ ହେବାବେଳେ ବାଚସ୍ପତି ଓମ୍ ବିର୍ଲା କହିଥିଲେ, 2001 ମସିହା ଆଜିର ଦିନରେ ସଂସଦର ସଚେତନ ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କ ବିରୋଧରେ ସାହସ ଓ ବୀରତ୍ୱ ପ୍ରଦର୍ଶନ କରି ସେମାନଙ୍କ ପ୍ରୟାସକୁ ପଣ୍ଡ କରିଦେଇଥିଲେ। ଆତଙ୍କବାଦୀ ଆକ୍ରମଣରେ ସଂସଦ ସୁରକ୍ଷା ସେବା, ଦିଲ୍ଲୀ ପୋଲିସ, ସିଆର୍ପିଏଫ୍ର 8 ଜଣ ସୁରକ୍ଷାକର୍ମୀ ଏବଂ ସିପିଡବ୍ଲ୍ୟୁଡିର ଜଣେ କର୍ମଚାରୀ ଶହୀଦ ହୋଇଥିଲେ। ଏହି ଅବସରରେ ଗୃହ ଆତଙ୍କବାଦ ବିରୋଧରେ ଦୃଢ଼ତାର ସହ ଲଢ଼ିବା ପାଇଁ ସଂକଳ୍ପ ଗ୍ରହଣ କରିଛି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧଙ୍ଖଡ଼ କହିଛନ୍ତି, ସଂସଦ ଉପରେ ହୋଇଥିବା ଦୁଃଖଦ ଆତଙ୍କବାଦୀ ଆକ୍ରମଣର ଆଜି 23ତମ ବାର୍ଷିକୀ। ସେ କହିଛନ୍ତି, ସୁରକ୍ଷାକର୍ମୀଙ୍କ ଦୃଢ଼ ସାହସିକତା ଆତଙ୍କବାଦୀଙ୍କ ଯୋଜନାକୁ ବିଫଳ କରିବାରେ ସଫଳ ହୋଇଥିଲା। ଜାତୀୟ ନିରାପତ୍ତା ପ୍ରତି ଆହ୍ୱାନର ମୁକାବିଲା ପାଇଁ ସତର୍କତା ଓ ଏକତାର ଆବଶ୍ୟକତାକୁ ମଧ୍ୟ ଏହି ଦିବସରେ ମନେ ପକାଇବା ଉଚିତ ବୋଲି ସେ କହିଛନ୍ତି। ଆମର ଏକତା, ସ୍ୱାଧୀନତା ଓ ନ୍ୟାୟକୁ ବଜାୟ ରଖିବା ପାଇଁ ଦେଶବାସୀ ଦୃଢ଼ତାରେ ଅଟଳ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧଙ୍ଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ଶାସକ ଓ ବିରୋଧୀ ସଦସ୍ୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ରାଜ୍ୟସଭାକୁ ଦିନକ ପାଇଁ ମୁଲତବୀ ରଖାଯାଇଛି। କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ଏହି ପ୍ରସ୍ତାବ ଆଣିଥିଲେ। ଗତ 30 ବର୍ଷ ମଧ୍ୟରେ ଅଧ୍ୟକ୍ଷଙ୍କ ବିରୋଧରେ ଏବଂ ତାଙ୍କ କାର୍ଯ୍ୟକାଳ ମଧ୍ୟରେ କେତେ ନୋଟିସ୍ ଆସିଛି ତାହା ଗୃହରେ ବିଚାର କରାଯିବା ଉଚିତ ବୋଲି ଶ୍ରୀ ଧଙ୍ଖଡ଼ ଗୃହକୁ ଜଣାଇଛନ୍ତି। ବିରୋଧୀ ସଦସ୍ୟଙ୍କ ଆଚରଣ ଓ ଗୃହ ବାହାରେ ସେମାନଙ୍କ ଆପତ୍ତିଜନକ ବୟାନକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତାଙ୍କ ବିରୋଧରେ ପ୍ରସ୍ତାବ ଆଣିବାର ଅଧିକାର ବିରୋଧୀଙ୍କ ରହିଛି ଏବଂ ସେମାନେ ସମ୍ବିଧାନ ଉଲ୍ଲଂଘନ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। 14 ଦିନ ପରେ ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି। ମୁଖ୍ୟ ବିରୋଧୀ ଦଳ ବାରମ୍ବାର ସାମ୍ବିଧାନିକ ବ୍ୟବସ୍ଥାରୁ ବିଚ୍ୟୁତ ହୋଇ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅଭିଯାନ ଚଳାଇଛନ୍ତି। ଅଚଳାବସ୍ଥା ଦୂର କରିବା ପାଇଁ ଗୃହ ନେତାଙ୍କ ସହ ଆଲୋଚନା ପାଇଁ ସମୟ ବାହାର କରିବାକୁ ସେ ବିରୋଧୀ ଦଳ ନେତାଙ୍କୁ ନିବେଦନ କରିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ କହିଛନ୍ତି, ସେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେଙ୍କ ପ୍ରତି ସର୍ବୋଚ୍ଚ ସମ୍ମାନ ପ୍ରଦର୍ଶନ କରିଛନ୍ତି ଏବଂ ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ତାଙ୍କ ସହଯୋଗ ଲୋଡ଼ିଛନ୍ତି। ବାରମ୍ବାର ନିବେଦନ ସତ୍ତ୍ୱେ ଉତ୍ତେଜନାପୂର୍ଣ୍ଣ ଯୁକ୍ତିତର୍କ ଜାରି ରହିବାରୁ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ସର୍ବକନିଷ୍ଠ ବିଶ୍ୱ ଚେସ୍ ଚମ୍ପିୟନ୍ ଡି ଗୁକେଶଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ଲୋକସଭା ଏବଂ ରାଜ୍ୟସଭା ଅଭିନନ୍ଦନ ଜଣାଇଛନ୍ତି। 18 ବର୍ଷୀୟ ଡି ଗୁକେଶ ଗତକାଲି ଚୀନ୍ର ଡିଙ୍ଗ୍ ଲିରେନ୍ଙ୍କୁ କଡ଼ା ମୁକାବିଲାରେ ବିଶ୍ୱ ଚେସ୍ ଚମ୍ପିୟନ୍ ଜିତିଥିଲେ। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧଙ୍କଡ଼ କହିଛନ୍ତି, ଏହି ବିଜୟ ବିଶ୍ୱ ଦିଗନ୍ତରେ ପ୍ରତ୍ୟେକ କ୍ଷେତ୍ରରେ ଭାରତର ଉଜ୍ଜଳ ବିକାଶକୁ ସମର୍ଥନ କରୁଛି। ଏହି ବିଜୟ ବିଶ୍ୱମଞ୍ଚରେ ଭାରତର ଯୁବ ଖେଳାଳିଙ୍କ ଆଧିପତ୍ୟ ଜାହିର କରିବାର ପ୍ରତୀକ ବୋଲି ସେ କହିଛନ୍ତି। ଏହି ସଫଳତା 2036 ଅଲିମ୍ପିକ୍ସ ପାଇଁ ଦେଶର ସଂକଳ୍ପକୁ ଦୃଢ଼ କରିଛି ବୋଲି ସେ କହିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ସର୍ବକନିଷ୍ଠ ବିଶ୍ୱ ଚେସ୍ ଚମ୍ପିୟନ୍ ହୋଇଥିବାରୁ ଡି ଗୁକେଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଛତିଶଗଡ଼ରେ ଆଜି ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ବିଜାପୁର ଜିଲ୍ଲାର ବାସାଗୁଡ଼ା ଅଞ୍ଚଳରେ ସିଆର୍ପିଏଫ୍ର କୋବ୍ରା ବାଟାଲିୟନ୍ ଏବଂ ଜିଲ୍ଲା ରିଜର୍ଭ ଗାର୍ଡ ଡିଆର୍ଜିର ମିଳିତ ଟିମ୍ ଅନୁସନ୍ଧାନ କରୁଥିବା ସମୟରେ ଗୁଳି ବିନିମୟ ଘଟିଥିଲା। ଗୁଳି ବିନିମୟରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ସୁରକ୍ଷା ବାହିନୀ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ ଜବତ କରିଛି। ଏବେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ନିଯୁକ୍ତି ଏଜେନ୍ସି ଦ୍ୱାରା ଉଲ୍ଲଂଘନ କ୍ଷେତ୍ରରେ ସରକାର ସର୍ବଦା ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି ଏବଂ ପ୍ରବାସୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତି। ଆଜି ଲୋକସଭାରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି, ଦେଶରେ 2164 ନିଯୁକ୍ତି ଏଜେନ୍ସି ପଞ୍ଜିକୃତ ହୋଇଛନ୍ତି। ଯେଉଁଠି କୌଣସି ପ୍ରକାର ତ୍ରୁଟି ଦେଖାଦେଉଛି ସେ କ୍ଷେତ୍ରରେ ନିଯୁକ୍ତି ଏଜେନ୍ସିଙ୍କର ଲାଇସେନ୍ସ ରଦ୍ଦ କରାଯାଉଛି ବୋଲି ସେ କହିଛନ୍ତି। ସେ କହିଛନ୍ତି, କାମ୍ବୋଡ଼ିଆ ଏବଂ ମିଆଁମାର ମାମଲାରେ ମନ୍ତ୍ରଣାଳୟ ଏହି ଏଜେନ୍ସିଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଗୁଡ଼ିକୁ ସୁପାରିଶ କରିଛି। ଅଧିକ ଦରମାରେ ଚାକିରି ଦେବା ନାଁରେ ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ପ୍ରଲୋଭନ ଦେଖାଉଥିବା ଠକ ସଂସ୍ଥା ଓ ପୋର୍ଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। କାମ୍ବୋଡ଼ିଆରେ 1167 ଜଣ ଏବଂ ମିଆଁମାରରେ 497 ଜଣ ଫସି ରହିଥିବା ଭାରତୀୟଙ୍କୁ ଦେଶକୁ ଅଣାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଇମେଲ୍ ଜରିଆରେ ବୋମା ଧମକ ମିଳିଛି। ରୁଷୀୟ ଭାଷାରେ ଲେଖାଥିବା ଏହି ଇମେଲ୍ ବ୍ୟାଙ୍କର ଅଫିସିଆଲ୍ ୱେବ୍ସାଇଟ୍କୁ ପଠାଯାଇଛି। ମୁମ୍ବାଇର ମାତା ରମାବାଇ ଆମ୍ବେଦକର ମାର୍ଗ ଥାନାରେ ପୁଲିସ୍ ଏକ ମାମଲା ରୁଜୁ କରି ମେଲ୍ ପଠାଇଥିବା ଲୋକକୁ ଠାବ କରିବା ଲାଗି ଉଦ୍ୟମ ଜାରି ରଖିଛି। ଗୋଟିଏ ମାସ ମଧ୍ୟରେ ଦ୍ୱିତୀୟ ଥର ଲାଗି ବୋମା ଧମକ ମିଳିଛି। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ମୁଖ୍ୟ ଶାସନ ସଚିବମାନଙ୍କ ଦୁଇଦିନିଆ ଜାତୀୟ ସମ୍ମିଳନୀ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ତଥା ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ସମ୍ମିଳନୀରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତା ବିଷୟରେ ଆଲୋଚନା ହେବ। ଏହାସହ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଉଦ୍ୟମିତା, ଦକ୍ଷତା ବିକାଶ, ନବୀକରଣ ଉର୍ଜା, ନିରନ୍ତର ବିକାଶ ଆଦି ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଆଜି ନୂଆ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରିବେ। ପୂର୍ବରୁ ପ୍ରଧାନମନ୍ତ୍ରୀ ମିସେଲ୍ ବାର୍ନିୟର୍ ଗତ ସପ୍ତାହରେ ଇସ୍ତଫା ଦେଇଥିଲେ। ଆସନ୍ତାକାଲି ସକାଳେ ପ୍ରଧାନମନ୍ତ୍ରୀଙ୍କ ନାମ ପ୍ରକାଶ ପାଇବ। ଆଧୁନିକ ଫ୍ରାନ୍ସ ଇତିହାସରେ କୌଣସି ପ୍ରଧାନମନ୍ତ୍ରୀଙ୍କ ସର୍ବନିମ୍ନ କାର୍ଯ୍ୟକାଳ ମାତ୍ର 3 ମାସ କ୍ଷମତାରେ ରହିବା ପରେ ବାର୍ନିୟର୍ ଇସ୍ତଫା ଦେଇଥିଲେ। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ଆସନ୍ତା ରବିବାର ଦିନ ମଧ୍ୟପ୍ରଦେଶର ଗ୍ୱାଲିୟର ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ଉପରାଷ୍ଟ୍ରପତି ଜିଓ ସାଇନ୍ସ ମ୍ୟୁଜିୟମ୍ର ଉଦ୍ଘାଟନ କରିବା ସହ ଗ୍ୱାଲିୟରର ଜିୱାଜୀ ବିଶ୍ୱବିଦ୍ୟାଳୟରେ ଶ୍ରୀମନ୍ତ ଜିୱାଜୀ ରାଓ ସିନ୍ଧିଆଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ସୟଦ ମୁସ୍ତାକ ଅଲି ଟ୍ରଫିର ସେମିଫାଇନାଲ୍ ମ୍ୟାଚ୍ ଆଜି ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଖେଳାଯାଉଛି। ପ୍ରଥମ ମ୍ୟାଚ୍ରେ ବରୋଦା ଏବଂ ମୁମ୍ବାଇ ମଧ୍ୟରେ ମୁକାବିଲା ଚାଲିଛି। ମୁମ୍ବାଇ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବରୋଦା 20 ଓଭରରେ 7 ୱିକେଟ୍ ହରାଇ 158 ରନ୍ କରିଛି। ଏହାର ଜବାବରେ ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ମୁମ୍ବାଇ 9 ଓଭରରେ 1 ୱିକେଟ୍ ହରାଇ 89 ରନ୍ କରିଛି। ଅପରାହ୍ନ 4:30ରେ ଦିଲ୍ଲୀ ଓ ମଧ୍ୟପ୍ରଦେଶ ମଧ୍ୟରେ ଅନ୍ୟ ଏକ ମ୍ୟାଚ୍ ଖେଳାଯିବ। 2001 ମସିହା ଆଜିର ଦିନରେ ସଂସଦ ଉପରେ ଆକ୍ରମଣରେ ଶହୀଦ ହୋଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଶାସକ ଓ ବିରୋଧୀଙ୍କ ମଧ୍ୟରେ ହଟ୍ଟଗୋଳ ଯୋଗୁଁ ଆଜି ଦିନକ ପାଇଁ ରାଜ୍ୟସଭା ମୁଲତବୀ ଘୋଷଣା। ସର୍ବକନିଷ୍ଠ ବିଶ୍ୱ ଚେସ୍ ଚମ୍ପିୟନ୍ ଡି ଗୁକେଶଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଲେ ଉଭୟ ଲୋକସଭା ଓ ରାଜ୍ୟସଭା। ଛତିଶଗଡ଼ରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, 2 ମାଓବାଦୀ ମୃତ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଆଜି ଘୋଷଣା କରିବେ ନୂଆ ପ୍ରଧାନମନ୍ତ୍ରୀଙ୍କ ନାମ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ଲଗ୍ଇନ୍ କରିପାରିବେ newsonair.gov.in।